હવે તો જેના 21 નંબર વાર આદિવાસી કહો ઘર પાખર સમસ્યા ને ઓળા ગદા કરુંછી રાસ્તા ઉપરે જીવા આસવા કરવા પણ બહુ અસુવિધા હોઉଛି ଠିକ ଟାଇମ ରେ ଅଳିଆ ଗାଡି ବି ଆସୁନି ଅଳିଆ ନେବା ପାଇଁ ଲୋକ ବାଧ୍ୟ ହେଇକି ରାସ୍ତା ଉପରେ ସବୁ ଅଳିଆ ରାସ୍ତା ସାଇଡ ଅଳିଆ ଗଦା କରୁଛନ୍ତି ଗାଡି ଯଦି ପ୍ରତିଦିନ ଅଳିଆ ଗାଡି ଆସନ୍ତା ତାହେଲେ ଲୋକମାନେ ରାସ୍ତା ସାଇଡ ଅଳିଆ ନ ଗଦା କରିକି ଅଳିଆ ଗାଡିରେ ପକାନ୍ତେ ସେଇଟା ଆମ ସାହି ପାଇଁ କି ସମାଜ ପାଇଁ ବି ଗୋଟେ ଭଲ ଉପକାର ହୁଅନ୍ତା ଦୟାକରି ଏହାର କିଛି ଗୋଟେ ପଦକ୍ଷେପ ନିଆଯାଉ